ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଜମ୍ମୁ କାଶ୍ମୀର ପେହଲଗାମ ଆତଙ୍କବାଦୀ ଘଟଣାରେ 26 ଜଣଙ୍କ ମୃତ୍ୟୁ। ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟାରେ କରିବେ ନିରାପତ୍ତା ସଂକ୍ରାନ୍ତ ବୈଠକ। ପୁରୀଠାରେ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଆସନ୍ତାକାଲି ଯୋଗ୍ୟ ହିତାଧିକାରୀମାନଙ୍କୁ ବଣ୍ଟନ କରାଯିବ ନୂତନ ରାସନ କାର୍ଡ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 8ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ଏବଂ ନିଜସ୍ୱ ଭାବେ ଅଧ୍ୟୟନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପୁସ୍ତକ ଓ ସତ୍ତ୍ୱାଧିକାର ଦିବସ। ନିର୍ଭରଯୋଗ୍ୟ ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଜମ୍ମୁ କାଶ୍ମୀରର ପେହଲଗାମଠାରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ 2 ଜଣ ସ୍ଥାନୀୟ ଲୋକଙ୍କୁ ମିଶାଇ 26 ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି। ଘଟଣାରେ ସଂଶ୍ଳିଷ୍ଟ ଥିବା 3 ଜଣ ଆତଙ୍କବାଦୀଙ୍କର ଅଙ୍କିତ ଫଟୋ ଗୁଇନ୍ଦା ସଂସ୍ଥା ଓ ପୁଲିସ୍ ପକ୍ଷରୁ ଜାରି କରାଯାଇଛି। ଅନ୍ୟପକ୍ଷରେ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବ ଗସ୍ତରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ବିମାନ ବନ୍ଦରରେ ନିରାପତ୍ତା ସଂକ୍ରାନ୍ତ ଏକ ବୈଠକରେ ଯୋଗ ଦେଇଛନ୍ତି। ଏଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ, ବୈଦେଶିକ ବ୍ୟାପାର ସଚିବ ବିକ୍ରମ ମିଶ୍ରଙ୍କ ସହ ପ୍ରଧାନମନ୍ତ୍ରୀ ଏ ନେଇ ଆଲୋଚନା କରିଛନ୍ତି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କ୍ୟାବିନେଟ୍ର ନିରାପତ୍ତା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପେହଲଗାମ ଆତଙ୍କବାଦୀ ଆକ୍ରମଣ ନେଇ ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିବା କରି ତଦନ୍ତ ଆରମ୍ଭ କରିଥିବା ଆମର ଖବର ମିଳିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରୀନଗରଠାରେ ମୃତ ବ୍ୟକ୍ତିଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆହତମାନଙ୍କୁ ହସ୍କିଟାଲରେ ଭେଟିଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ପରିସ୍ଥିତିର ସମୀକ୍ଷା ମଧ୍ୟ କରିଛନ୍ତି। ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଜମ୍ମୁ କାଶ୍ମୀର ସରକାର 10 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପେହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପରିବାରକୁ ଶ୍ରୀନଗରଠାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭେଟିଛନ୍ତି। ମୃତ ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ଓ ପୁତ୍ରଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆତଙ୍କବାଦୀ ଆକ୍ରମଣ ଘଟଣାର ଦୃଢ଼ ନିନ୍ଦା କରିଛନ୍ତି। ଓଡ଼ିଆ ଯୁବକ ପ୍ରଶାନ୍ତଙ୍କ ମରଶରୀର ଆଜି ଅପରାହ୍ନରେ ଶ୍ରୀନଗରରୁ ବାହାରି ରାତି 10ଟା ସୁଦ୍ଧା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ନେଇ ସୂଚନା ମିଳିଛି। ଜମ୍ମୁ କାଶ୍ମୀରର ପହଲଗାମଠାରେ ଆତଙ୍କବାଦୀ ଆକ୍ରମଣ ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁରୀ ତାଳବଣିଆଠାରେ ଆସନ୍ତାକାଲି ପଞ୍ଚାୟତିରାଜ ଦିବସ ପାଳନ କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ରାଜ୍ୟର 5,90,000 ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ଼ ବଣ୍ଟନ ସହ 1,70,000 ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ କରାଯିବ। ପଞ୍ଚାୟତିରାଜ ଦିବସକୁ ସରକାରୀ ଛୁଟି ଘୋଷଣା ପାଇଁ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ ଆଜି କ୍ୟାବିନେଟ୍ରେ ପ୍ରସ୍ତାବ ରଖିଥିବା ଜଣାପଡ଼ିଛି। ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପୁରୀଠାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ନୂତନ ରାସନ କାର୍ଡ଼ ବଣ୍ଟନ କରିବେ। ଏ ସମ୍ପର୍କରେ ସୂଚନା ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି 5,90,000 ହିତାଧିକାରୀଙ୍କୁ ରାସନ କାର୍ଡ଼ ଦିଆଯିବ। ରାଜ୍ୟରେ ଗତକାଲି ସୁଦ୍ଧା ପ୍ରାୟ 25 ଲକ୍ଷ ଲୋକ ରାସନ କାର୍ଡ଼ ପାଇଁ ଇ କେୱାଇସି କରିନଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
ପଞ୍ଚାୟତିରାଜ ଦିବସ ଦିନ ନୂଆ କାର୍ଡ ସବୁ ଆମେ ବଣ୍ଟନ କରୁ। 5,90,000 କାର୍ଡ ଆମର ସର୍ଭେ ହେଇକି କମ୍ପ୍ଲିଟ ହେଇକି ଅଛି। ସେଦିନ ତ ଏତେ ଗୁଡ଼େ କାର୍ଡ ବାଣ୍ଟି ହବନି, ସେଦିନ ଷ୍ଟାର୍ଟ ହବ ନୂଆ କାର୍ଡ ବାଣ୍ଟିବା ବ୍ଲକ ୱାଇଜ ବଣ୍ଟା।
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠାରୁ ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁ ବାଟିକା ଏବଂ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଷ୍ପତ୍ତି ଅନୁସାରେ ମହାବିଦ୍ୟାଳୟଗୁଡ଼ିକରେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷାଗୁଡ଼ିକ ଯଥାସମୟରେ ହେବ। ଅଙ୍ଗନବାଡ଼ି କେନ୍ଦ୍ରର ପିଲାମାନଙ୍କୁ ସେମାନଙ୍କ ଘରେ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗ୍ରୀଷ୍ମ ପ୍ରବାହ ସ୍ଥିତିର ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଉଚ୍ଚ ନ୍ୟାୟାଳୟର ପରାମର୍ଶ କ୍ରମେ ରାଜ୍ୟରେ ଆଉ 3ଟି ନୂଆ ସିଭିଲ୍ ଜଜ୍ କୋର୍ଟ ସ୍ଥାପନ କରାଯାଇଛି। ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସୁନ୍ଦରଗଡ଼ର ଲେଫ୍ରିପଡ଼ା ଏବଂ ସମ୍ବଲପୁରର ରେଙ୍ଗାଲିଠାରେ କୋର୍ଟଗୁଡ଼ିକ ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମତି ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଭାଗର ପ୍ରାୟ 8ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ରାଜ୍ୟ ମନ୍ତ୍ରୀ ପରିଷଦର ବୈଠକ ଜାରି ରହିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ବୈଶାଖ କୃଷ୍ଣ ଦଶମୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା ପାଞ୍ଚଟାରୁ ରାତି ଦଶଟା ପର୍ଯ୍ୟନ୍ତ ପାଞ୍ଚ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଭାରତରେ ପ୍ରଥମ ଥର ପାଇଁ ଖଦି ଓ ଗ୍ରାମୋଦ୍ୟୋଗ କାରବାର 1,70,000 କୋଟି ଟଙ୍କା ଅତିକ୍ରମ କରିଛି ବୋଲି ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ ମନୋଜ କୁମାର କହିଛନ୍ତି। ଗତ ଆର୍ଥିକ ବର୍ଷ 2024-25 ପାଇଁ ଖଦି ଓ ଗ୍ରାମୋଦ୍ୟୋଗର ଉତ୍ପାଦନ, ବିକ୍ରୟ ଏବଂ ନୂତନ ନିଯୁକ୍ତି ସୃଷ୍ଟିରେ ରେକର୍ଡ ସୃଷ୍ଟି କରାଯାଇଛି। ଗତ 11 ବର୍ଷ ମଧ୍ୟରେ ଖଦି ସାମଗ୍ରୀ ବିକ୍ରୟରେ 447%, ଉତ୍ପାଦନରେ 347% ଏବଂ ନିଯୁକ୍ତି ସୃଷ୍ଟିରେ 49.23% ବୃଦ୍ଧି ଘଟିଛି। ମହିଳା ସଶକ୍ତିକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଷୟରେ ସେ କହିଛନ୍ତି। ଗତ 10 ବର୍ଷ ମଧ୍ୟରେ 7,43,904 ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିକଳ୍ପ ସମାଧାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଆଇନ ସହାୟତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜର ଅବହେଳିତ ବର୍ଗ ସହ ଶିଶୁ, ମହିଳା ଏବଂ ଅସହାୟ ଲୋକଙ୍କୁ ଆଇନ ଓ ସ୍ୱାସ୍ଥ୍ୟ ସହାୟତା, ସାମାଜିକ ସୁରକ୍ଷା ପ୍ରଦାନ ଉପରେ ଆଇନ ସେବା ପ୍ରାଧିକରଣର ସମ୍ପାଦିକା କୁମୁଦିନୀ ମୁଦୁଲି ଆଲୋଚନା କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ପୀଡ଼ିତ ଲୋକଙ୍କ ସହ ଅଣସଂଗଠିତ ଶ୍ରମିକଙ୍କୁ ନ୍ୟାୟ ପ୍ରଦାନ ଓ ଦିବ୍ୟାଙ୍ଗଙ୍କୁ ସରକାରୀ ସହାୟତା ସହିତ ଜନକଲ୍ୟାଣକାରୀ ଯୋଜନାରେ ଯୋଡ଼ିବା ପାଇଁ ଆଇନ ସହାୟକଙ୍କୁ ଶିବିରରେ ତାଲିମ ଦିଆଯାଇଛି। କାର୍ଯ୍ୟକ୍ରମରେ 50ରୁ ଅଧିକ ଅଙ୍ଗନବାଡ଼ି କର୍ମୀ ଓ ସ୍ୱେଚ୍ଛାସେବକ ଅଂଶଗ୍ରହଣ କରିଥିଲେ। ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକର ହାଟବାଦଡ଼ା ପଞ୍ଚାୟତ ଆତ୍ମନିର୍ଭର ପଞ୍ଚାୟତ ଭାବେ ଜାତୀୟ ପୁରସ୍କାର ଲାଭ କରିଛି। ପଞ୍ଚାୟତ ଦିବସ ପାଳନ ଅବସରରେ ଆସନ୍ତାକାଲି ଏହି ପୁରସ୍କାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଦାନ କରିବେ। ବିହାର ରାଜଧାନୀ ପାଟନାର ମଧୁବନୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ହାଟବାଦଡ଼ା ପଞ୍ଚାୟତ ସରପଞ୍ଚ ଏବଂ ତାଙ୍କ ଦଳକୁ ଏହି ପୁରସ୍କାର ବାବଦରେ 75,00,000 ଟଙ୍କାର ଏକ ଚେକ୍ ପ୍ରଦାନ କରାଯିବ। ଜାତୀୟ ଆତ୍ମନିର୍ଭର ପଞ୍ଚାୟତ ପୁରସ୍କାରରେ ଦେଶର ଦ୍ୱିତୀୟ ସ୍ଥାନରେ ହାଟବାଦଡ଼ା ପଞ୍ଚାୟତ ସ୍ଥାନ ପାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଐତିହାସିକ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ଉଦ୍ଯାପିତ ହୋଇଯାଇଛି। ଶ୍ରୀରାମନବମୀଠାରୁ ଆରମ୍ଭ ହୋଇଥିବା ଏହି ରାମଲୀଳା ଆଜି ଶେଷ ହୋଇଛି। ଏହି ପ୍ରସିଦ୍ଧ ରାମଲୀଳା ନିଜର ମୌଳିକତା, ପାରମ୍ପରିକତା, ପ୍ରାଚୀନତା ଏବଂ ଅନନ୍ୟତାକୁ ରକ୍ଷା କରି ବେଶ୍ ଆଦୃତି ଲାଭ କରିଛି। ଦୀର୍ଘ 223 ବର୍ଷ ଧରି ଧାରାବାହିକ ଭାବେ ପ୍ରଦର୍ଶିତ ହୋଇଆସୁଥିବା ଏହି ରାମଲୀଳା କାର୍ଯ୍ୟକ୍ରମରେ କୌଣସି ଆଧୁନିକ ବାଦ୍ୟଯନ୍ତ୍ରର ବ୍ୟବହାର କରାନଯାଇ ପାରମ୍ପରିକ ପଦ୍ଧତି ଓ ପୋଷାକରେ ନାଟକ ପରିବେଷଣ ମୁଖ୍ୟ ଆକର୍ଷଣ ପାଲଟିଥାଏ। କୁଞ୍ଜବନଗଡ଼ ଲୋକକଳା ପ୍ରବେଶ ଦ୍ୱାରରେ 14 ଫୁଟ ଉଚ୍ଚ ହନୁମାନ ତୋରଣକୁ ବାଚସ୍ପତି ସୁରମା ପାଢ଼ୀ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଅନାବରଣ କରିଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 27 ତାରିଖ ରବିବାର ପୂର୍ବାହ୍ନ 11:00 ସମୟରେ ଆକାଶବାଣୀରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର 121ତମ ସଂସ୍କରଣ ହେବ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମନ୍ କି ବାତ୍ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ହେବ। ପ୍ରଧାନମନ୍ତ୍ରୀଙ୍କର ସମ୍ବୋଧନ ପରେ ଆଞ୍ଚଳିକ ଭାଷାରେ ମନ୍ କି ବାତ୍ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷାରେ ଏହାର ଭାଷାନ୍ତର ପୁଣି ଥରେ ରାତି 8:00 ପ୍ରସାରଣ କରାଯିବ। ପୁସ୍ତକର ମହତ୍ତ୍ୱ ବିଷୟରେ ସର୍ବସାଧାରଣକୁ ଜଣାଇବା ପାଇଁ ଆଜି ବିଶ୍ୱ ପୁସ୍ତକ ଓ ସତ୍ତ୍ୱାଧିକାର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ନିଜସ୍ୱ ଭାବେ ଅଧ୍ୟୟନ। ପ୍ରତିବର୍ଷ ଏପ୍ରିଲ ମାସ 23 ତାରିଖକୁ ୟୁନେସ୍କୋ ପକ୍ଷରୁ ଏହି ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦିବସର ଶୁଭେଚ୍ଛା ଜଣାଇବା ସହ ପୁସ୍ତକର ଅନନ୍ତ ସୃଜନଶୀଳତାକୁ ପାଳନ କରିବା ଲାଗି ଆହ୍ୱାନ ଦେଇଛନ୍ତି। ପୁସ୍ତକ ପଠନ ସମସ୍ତଙ୍କୁ ସଶକ୍ତ କରିବା ସହ ନବସୃଜନ ଓ ସଂସ୍କୃତିର ସଂରକ୍ଷଣ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଖେଳ ଖବର। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା କଳିଙ୍ଗ ସୁପରକପ୍ 2025ରେ ଆଜି 2 ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ବାଙ୍ଗାଲୋର ଏଫ୍ସି ଓ ଇଣ୍ଟରକାଶି ଏବଂ ଦ୍ୱିତୀୟ ମ୍ୟାଚ୍ ମୁମ୍ବାଇ ସିଟି ଏଫ୍ସି ଓ ଚେନ୍ନାଇୟାନ୍ ଏଫ୍ସି ମଧ୍ୟରେ ଅନୁଷ୍ଠିତ ହେବ। ଜମ୍ମୁ କାଶ୍ମୀର ପେହଲଗାମ ଆତଙ୍କବାଦୀ ଘଟଣାରେ 26 ଜଣଙ୍କ ମୃତ୍ୟୁ। ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟାରେ କରିବେ ନିରାପତ୍ତା ସଂକ୍ରାନ୍ତ ବୈଠକ। ପୁରୀଠାରେ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଆସନ୍ତାକାଲି ଯୋଗ୍ୟ ହିତାଧିକାରୀମାନଙ୍କୁ ବଣ୍ଟନ କରାଯିବ ନୂତନ ରାସନ କାର୍ଡ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 8ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ ଏବଂ ନିଜସ୍ୱ ଭାବେ ଅଧ୍ୟୟନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପୁସ୍ତକ ଓ ସତ୍ତ୍ୱାଧିକାର ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।